ମୁଁ ଧନେଶ୍ୱର ସାହୁ, ଇନ୍ଦିରା ମଇଦାନ ବସ୍ତି, 38 ନମ୍ବର ୱାର୍ଡ। ଆମର ଏଠି ଯୋଉ ପାଣି ସପ୍ଲାଇଟା ହଉଛି, ଦିନକୁ 1 ଘଣ୍ଟା ପାଣି ଦଉଛି, ଗୋଟେ ଘଣ୍ଟା ପାଣି କି ନ ହବା ସତ୍ତ୍ୱେ ଆମର ଗୋଟେ ଏଠି ଗୋଟେ ସମ୍ପ ଅଛି, ସେ ସମ୍ପରେ ପାଣିଟା ଷ୍ଟକ୍ ରଖାହଉଛି। ଷ୍ଟକ୍ ରହିଲା ପରେ ଯେତେବେଳେ ଆବଶ୍ୟକ ପଡୁଛି, ଯେ କୌଣସି ଅସୁବିଧା ହେଲା, ସେଥିରୁ ନେଇକି ଆମେ ସେଟାକୁ ସବୁବେଳେ ବ୍ୟବହାର କରୁଛୁ।